आकाशवाणी। ସମ୍ବାଦ ପଢୁଛନ୍ତି ବିରଞ୍ଜି ନାରାୟଣ ସେଠି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭୁଟାନ ପ୍ରଧାନମନ୍ତ୍ରୀ ଥିମ୍ପୁଠାରେ ଏକ ହସ୍କିଟାଲକୁ ଉଦ୍ଘାଟନ କରିଛନ୍ତି। ଟିଏମ୍ସି ନେତା ମହୁଆ ମୋଇତ୍ରା ଅର୍ଥ ନେଇ ପ୍ରଶ୍ନ କରିବା ମାମଲାରେ ସିବିଆଇ କୋଲକାତା ସମେତ ବିଭିନ୍ନ ସ୍ଥାନରେ ଖାନତଲାସୀ କରିଛି। ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ମସ୍କୋ ସନ୍ତାସବାଦୀ ଆକ୍ରମଣର ଆନ୍ତର୍ଜାତିକ ସ୍ତରରେ ତୀବ୍ର ନିନ୍ଦା କରାଯାଇଛି ଏବଂ ଭାରତୀୟ ନୌଜାହାଜ କୋଲକାତା 35 ଜଣ ସୋମାଲିଆ ଦଳଦସ୍ୟୁଙ୍କ ସହ ଆଜି ମୁମ୍ବାଇରେ ଆସି ପହଞ୍ଚିଛି। ଭାରତ ପରବର୍ତ୍ତୀ 5 ବର୍ଷ ମଧ୍ୟରେ ଭୁଟାନକୁ 10,000 କୋଟି ଟଙ୍କା ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଥିମ୍ପୁଠାରେ ଏହା ଘୋଷଣା କରିଛନ୍ତି। ଭାରତ ଭୁଟାନର ବିକାଶରେ ସହାୟତା କରିବା ବିଷୟ ସେ ଭୁଟାନ ନେତାମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ଯୋଗୁଁ ଯୋଗାଯୋଗ ମୌଳିକ ଢାଞ୍ଚା ବାଣିଜ୍ୟ ଓ ଶକ୍ତି ଉତ୍ପାଦନ ବୃଦ୍ଧି ପାଇବ। ଦୁଇ ଦେଶ ମଧ୍ୟରେ ଅନେକ ବୁଝାମଣା ସ୍କାରକପତ୍ର ସ୍ୱାକ୍ଷରିତ ହୋଇଛି। ସେଗୁଡ଼ିକ ଶକ୍ତି ବାଣିଜ୍ୟ ଡିଜିଟାଲ୍ ସଂଯୋଗ ମହାକାଶ ଓ କୃଷି ଭଳି କ୍ଷେତ୍ରରେ ରହିଛି। ଦୁଇ ଦେଶ ମଧ୍ୟରେ ରେଳ ସମ୍ପର୍କ ସ୍ଥାପନ ପାଇଁ ଏକ ବୁଝାମଣା ସ୍କାରକପତ୍ର ଚୂଡ଼ାନ୍ତ ହୋଇଛି। ଭୁଟାନକୁ ଭାରତର ଅର୍ଥନୈତିକ ସହାୟତା ବିଷୟରେ ସୂଚନା ଦେଇ ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା କହିଛନ୍ତି ଭାରତର ସହାୟତା ମଧ୍ୟରେ ଭୁଟାନକୁ ଅର୍ଥନୈତିକ ସାହାଯ୍ୟ ଅନ୍ତର୍ଭୁକ୍ତ ହୋଇଛି। ଶ୍ରୀ ମୋଦି ଗତକାଲି ଭୁଟାନ ରାଜା ଜିଗ୍ମେ ଖେସର ନାମଗେଲ୍ ୱାଙ୍ଗଚୁଙ୍କୁ ସାକ୍ଷାତ କରିଥିଲେ। ସେ ଭୁଟାନ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍ ଟବ୍ଗେଙ୍କ ସହ କଥାବାର୍ତ୍ତା କରିଛନ୍ତି। ଶ୍ରୀ ମୋଦି ଓ ଭୁଟାନ ନେତାମାନେ ଦୁଇ ଦେଶ ମଧ୍ୟରେ ସମ୍ପର୍କର ସମୀକ୍ଷା କରିଛନ୍ତି। ବୁଝାମଣା ସ୍କାରକପତ୍ରଗୁଡ଼ିକ ଭାରତ ଭୁଟାନ ସମ୍ପର୍କକୁ ଉଚ୍ଚ ଶିଖରକୁ ନେଇଯିବ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ଭୁଟାନ ପ୍ରଧାନମନ୍ତ୍ରୀ ଥିମ୍ପୁଠାରେ ଏକ ହସ୍କିଟାଲକୁ ଉଦ୍ଘାଟନ କରିଛନ୍ତି। ସେହି ହସ୍କିଟାଲଟି ଭାରତ ସହାୟତାରେ ନିର୍ମିତ ହୋଇଛି। ହସ୍କିଟାଲଟି ଦୁଇଟି ପର୍ଯ୍ୟାୟରେ ନିର୍ମିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ 22 କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହା 2019ରୁ କାର୍ଯ୍ୟକ୍ଷମ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ 119 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନବନିର୍ମିତ ହସ୍କିଟାଲ ଭୁଟାନରେ ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କୁ ସେବା ପ୍ରଦାନ କରିବ। ସେହି ହସ୍କିଟାଲରେ ବହୁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ହସ୍କିଟାଲ ଉଦ୍ଘାଟନ କରିବା ପରେ ଶ୍ରୀ ମୋଦି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଟିଏମ୍ସି ନେତା ମହୁଆ ମୋଇତ୍ରା ଜଡ଼ିତ ଥିବା ଅର୍ଥ ନେଇ ପ୍ରଶ୍ନ କରିବା ମାମଲାରେ ସିବିଆଇ କୋଲକାତା ସମେତ ବିଭିନ୍ନ ସ୍ଥାନରେ ଖାନତଲାସୀ କରିଛି। ଖବର ଅନୁସାରେ ସିବିଆଇ କୋଲକାତାସ୍ଥିତ ଶ୍ରୀମତୀ ମୋଇତ୍ରାଙ୍କ ବାସଭବନରେ ଖାନତଲାସୀ କରିଛି। ପୂର୍ବରୁ ସିବିଆଇ ତାଙ୍କ ବିରୁଦ୍ଧରେ ଏକ ଏଫ୍ଆଇଆର୍ ରୁଜୁ କରିଥିଲା। ଏଥିପାଇଁ ଲୋକପାଳଙ୍କଠାରୁ ନିର୍ଦ୍ଦେଶ ମିଳିଥିଲା। 6 ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଲୋକପାଳ ସିବିଆଇକୁ କହିଥିଲେ। ମହୁଆ ମୋଇତ୍ରାଙ୍କୁ ଗତବର୍ଷ ଡିସେମ୍ବର ମାସରେ ଲୋକସଭାରୁ ବରଖାସ୍ତ କରାଯାଇଥିଲା। ତାହା ପୂର୍ବରୁ ଏକ ସଂସଦୀୟ ନୈତିକ କମିଟି ତାଙ୍କୁ ବରଖାସ୍ତ କରାଯିବାକୁ ସୁପାରିଶ କରିଥିଲା। ଜଣେ ବ୍ୟବସାୟୀଙ୍କଠାରୁ ଅର୍ଥ ନେଇ ସେ ପାର୍ଲାମେଣ୍ଟରେ ପ୍ରଶ୍ନ ଉତ୍ଥାପନ କରିଥିବାର ଅଭିଯୋଗ ରହିଥିଲା। ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ 27 ତାରିଖ ରହିଛି। ଏପ୍ରିଲ 19 ତାରିଖରେ ଅଲିପୁରଦ୍ୱାର ଜଲପାଇଗୁଡ଼ି ଓ କୁଚ୍ବିହାରରେ ମତଦାନ ହେବ। ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ମୁତୟନ ହୋଇସାରିଛନ୍ତି। ସାଧାରଣ ଓ ପୁଲିସ୍ ପର୍ଯ୍ୟବେକ୍ଷକମାନେ ଖୁବ୍ ଶୀଘ୍ର ସେଠାରେ ଯାଇ ପହଞ୍ଚବେ। ପଶ୍ଚିମବଙ୍ଗର ସମସ୍ତ ରାଜନୈତିକ ଦଳ ବହୁମାତ୍ରାରେ ଆଶାବାଦୀ ହୋଇପଡ଼ିଛନ୍ତି। ଅବାଧ ଓ ନିରପେକ୍ଷ ନିର୍ବାଚନକୁ ନିଶ୍ଚିତ କରିବା ଲାଗି କେନ୍ଦ୍ରୀୟ ନିର୍ବାଚନ ବାହିନୀଗୁଡ଼ିକ ପଶ୍ଚିମବଙ୍ଗରେ ଯାଇ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗରେ 7ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ। ପଶ୍ଚିମବଙ୍ଗର ଲୋକସଭା ଆସନ ସଂଖ୍ୟା ହେଉଛି 42। ୨୦୨୪ ସଂସଦୀୟ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ସକାଶେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ଗୁଡ଼ିକର ର୍ୟାଣ୍ଡମାଇଜେସନ୍ ଗତକାଲି ବାନ୍ଦିପୋରାସ୍ଥିତ ଭିସି ମିନି ସେକ୍ରେଟେରିଏଟ୍ଠାରେ ସମ୍ପନ୍ନ ହୋଇଛି। ଜିଲ୍ଲା ନିର୍ବାଚନ ଅଫିସରଙ୍କ ତଦାରଖରେ ଇଭିଏମ୍ଗୁଡ଼ିକର ର୍ୟାଣ୍ଡମାଇଜେସନ୍ କରାଯାଇଥିଲା। ଏହି ସମୟରେ ସେଠାରେ ଜିଲ୍ଲା ଉପନିର୍ବାଚନ ଅଫିସର ଉପସ୍ଥିତ ଥିଲେ। ଏହାବ୍ୟତୀତ ଇଭିଏମ୍ ପରିଚାଳନା ନୋଡାଲ୍ ଅଫିସର ଓ ଅନ୍ୟ ଅଫିସରମାନେ ଉପସ୍ଥିତ ଥିଲେ। ବରିଷ୍ଠ ଅଫିସରମାନେ ଭର୍ଚୁଆଲ୍ ମୋଡ୍ରେ କାର୍ଯ୍ୟର ତଦାରଖ କରିଥିଲେ। ଏହି ଅବସରରେ ଜିଲ୍ଲା ନିର୍ବାଚନ ଅଫିସର ସମସ୍ତଙ୍କୁ ର୍ୟାଣ୍ଡମାଇଜେସନ୍ ପ୍ରକ୍ରିୟା ବିଷୟରେ ଜଣାଇଥିଲେ। ନିର୍ବାଚନ ପ୍ରକ୍ରିୟାକୁ ନିରପେକ୍ଷ ଓ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଏଭଳି କରାଯାଇଥିଲା। ଜିଲ୍ଲା ନିର୍ବାଚନ ଅଫିସର କହିଥିଲେ ର୍ୟାଣ୍ଡମାଇଜେସନ୍ ଦ୍ୱାରା କୌଣସି ପକ୍ଷପାତ କିମ୍ବା ହେର୍ଫେର୍ କରାଯାଇପାରିବ ନାହିଁ। ଏଥିପାଇଁ ଉଦ୍ଦିଷ୍ଟ ସଫ୍ଟୱେୟାର୍ର ବ୍ୟବହାର କରାଯାଇ ର୍ୟାଣ୍ଡମାଇଜେସନ୍ କରାଯାଇଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ଆଜି ନୂଆଦିଲ୍ଲୀରେ ବୈଠକ ବସିବାର କାର୍ଯ୍ୟସ୍ଟଚୀ ସ୍ଥିର ହୋଇଛି। ଏଥିରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ନାମ ଚୂଡ଼ାନ୍ତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଜେପି ନଡ୍ଡା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ଅନ୍ୟମାନେ ଏଥିରେ ଯୋଗଦେବେ। ମସ୍କୋ ସନ୍ତାସବାଦୀ ଆକ୍ରମଣର ଆନ୍ତର୍ଜାତିକ ସ୍ତରରେ ତୀବ୍ର ନିନ୍ଦା କରାଯାଇଛି। ଜାତିସଂଘ ମୁଖ୍ୟ ଓ ନିରାପତ୍ତା ପରିଷଦ ଏହି ଆକ୍ରମଣରେ ଉପଯୁକ୍ତ ନ୍ୟାୟ ହେବାକୁ ଦାବି କରିଛନ୍ତି। ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ଏହି ଆକ୍ରମଣ କରିଥିବାର ଦାବି କରିଛି। ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଣ୍ଟ୍ରୋନିଓ ଗୁଟେରସ୍ ଆକ୍ରମଣ ଉପରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏହି ଆକ୍ରମଣର କଟୁ ନିନ୍ଦା କରାଯାଉଛି। ଜାତିସଂଘ ନିରାପତ୍ତା ପରିଷଦ ମଧ୍ୟ ରୁଷ ସରକାରଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛି। ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କର ଉପଯୁକ୍ତ ବିଚାର କରାଯିବାକୁ ପରିଷଦ କହିଛି। ଏକ ବିବୃତ୍ତିରେ ନିରାପତ୍ତା ପରିଷଦ କହିଛି ଯେଉଁମାନେ ଏହି ସନ୍ତାସବାଦୀ ଆକ୍ରମଣ ସହ ସମ୍ପୃକ୍ତ ଅଛନ୍ତି ସେମାନଙ୍କର ଉପଯୁକ୍ତ ଦଶ୍ଚବିଧାନରେ ସମସ୍ତଙ୍କୁ ସହଯୋଗ କରିବାକୁ ହେବ। ଏକ ବିବୃତ୍ତିରେ ନିରାପତ୍ତା ପରିଷଦ ଏହି ଭୀରୁତାପୂର୍ଣ୍ଣ କାର୍ଯ୍ୟର କଟୁ ଭାଷାରେ ନିନ୍ଦା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମସ୍କୋ ସନ୍ତାସବାଦୀ ଆକ୍ରମଣର ଘୋର ନିନ୍ଦା କରିଛନ୍ତି। ଆମେରିକା, ୟୁରୋପୀୟ ସଂଘ, ବ୍ରିଟେନ୍, ଫ୍ରାନ୍ସ, ସ୍ୱେନ୍ ଓ ସଂଯୁକ୍ତ ଆରବ ଏମିରେଟ୍ସ ଏହି ସନ୍ତାସବାଦୀ ଆକ୍ରମଣର ତୀବ୍ର ନିନ୍ଦା କରିଛନ୍ତି। ମସ୍କୋରେ ସନ୍ତାସବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ଶୋକ ପ୍ରକାଶ ସ୍ୱରୂପ ନୂଆଦିଲ୍ଲୀସ୍ଥିତ ରୁଷ ଦୂତାବାସରେ ରୁଷୀୟ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ମୃତ ଲୋକମାନଙ୍କ ପରିବାରକୁ ଶୋକବାର୍ତ୍ତା ଜଣାଇବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛି। ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ଏବଂ ଅନ୍ୟ ନେତାମାନେ ରାଜଘାଟଠାରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କରିବାକୁ ସେମାନେ ସଂକଳ୍ପ ନେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇସ୍ତଫା ଦେବାକୁ ସେମାନେ ଦାବି କରିଛନ୍ତି। ଇତିମଧ୍ୟରେ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନିତା କେଜରିୱାଲ ଆଜି ଶ୍ରୀ କେଜରିୱାଲଙ୍କ ସନ୍ଦେଶକୁ ପାଠ କରି ପାର୍ଟି କର୍ମୀମାନଙ୍କୁ ଶୁଣାଇଛନ୍ତି। ଶ୍ରୀ କେଜରିୱାଲ କହିଛନ୍ତି ସେ ଜେଲ୍ରେ ରହନ୍ତୁ କି ବାହାରେ ରୁହନ୍ତୁ ସର୍ବଦା ଦେଶସେବା ଜାରି ରହିବ। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସିଙ୍ଗାପୁରକୁ ତିନିଦିନ ଗସ୍ତରେ ଯାଇଛନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତାଙ୍କର ଗସ୍ତ ଆରମ୍ଭ ହୋଇଛି। ସେ ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମି ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି ସିଙ୍ଗାପୁରସ୍ଥିତ ଆଇଏନ୍ଏ ମାର୍କର ସେମାନଙ୍କର ଦେଶପ୍ରେମ ଓ ଅଦମ୍ୟ ସାହସର ପରିଚୟ ପ୍ରଦାନ କରେ। ଏହା ଅନେକ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ପଞ୍ଜାବରେ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ସଂଖ୍ୟା 20କୁ ବୃଦ୍ଧି ପାଇଛି। ହସ୍କିଟାଲରେ ଚିକିିିିତ ହେଉଥିବା ଆଉ 6 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ଜଣାପଡ଼ିଛି। ଏକ ସ୍ୱତନ୍ତ୍ର ପୁଲିସ୍ ଟିମ୍ ଘଟଣାର ତଦନ୍ତ କରୁଛି ଓ ଏପର୍ଯ୍ୟନ୍ତ 8 ଜଣ ଲୋକଙ୍କୁ ଗିରଫ କରାଯାଇଛି। ସଙ୍ଗରୁର ଜିଲ୍ଲାର ବିଭିନ୍ନ ଗ୍ରାମରୁ ସେହି ଲୋକମାନେ ଥିବାର ଜଣାପଡ଼ିଛି। ଭାରତୀୟ ନୌଜାହାଜ କୋଲକାତା 35 ଜଣ ସୋମାଲିଆ ଜଳଦସ୍ୟୁଙ୍କ ସହ ଆଜି ମୁମ୍ବାଇରେ ଆସି ପହଞ୍ଚିଛି। ଏହି ଜାହାଜକୁ ଜଳଦସ୍ୟୁ ନିବାରଣ କାର୍ଯ୍ୟ ପାଇଁ ମୁତୟନ କରାଯାଇଥିଲା। ଜଳଦସ୍ୟୁମାନଙ୍କୁ ୟେଲୋ ଗେଟ୍ ପୁଲିସ୍କୁ ହସ୍ତାନ୍ତର କରାଯାଇଛି। ସେହି ଜାହାଜଟି ଏଡେନ୍ ଉପସାଗରରେ ଜଳଦସ୍ୟୁ କାର୍ଯ୍ୟର ମୁକାବିଲା ପାଇଁ ମୁତୟନ ହୋଇଥିଲା। ଭାରତୀୟ ନୌବାହିନୀ ଜଳଦସ୍ୟୁମାନେ ଥିବା ଜାହାଜକୁ ଅଟକାଇଥିଲା ଓ ଆଇଏନ୍ଏସ୍ କୋଲକାତା ଏହାର ଡ୍ରୋନ୍ ସହାୟତାରେ ଜଳଦସ୍ୟୁମାନଙ୍କର ଉପସ୍ଥିତି ବିଷୟରେ ନିଶ୍ଚିତ ହୋଇଥିଲା। ଜଳଦସ୍ୟୁମାନଙ୍କ ଦ୍ୱାରା ଡ୍ରୋନ୍ଗୁଡ଼ିକୁ ନଷ୍ଟ କରିବା ଓ ଗୁଳି ଚଳାଯିବା ସତ୍ତ୍ୱେ ଆଇଏନ୍ଏସ୍ କୋଲକାତା ଏମ୍ଭି ରୁଏନ୍ ନାମକ ସେହି ଜାହାଜକୁ ଅଚଳ କରିଦେଇଥିଲା। ଗୁଳି ବିନିମୟ ମଧ୍ୟରେ ଭାରତୀୟ ବିମାନ ବାହିନୀ କମାଣ୍ଡୋମାନେ ପାରାଚୁଟ୍ ସାହାଯ୍ୟରେ ଜାହାଜ ମଧ୍ୟକୁ ପ୍ରବେଶ କରିଥିଲେ ଓ 35 ଜଣ ସୋମାଲିଆ ଜଳଦସ୍ୟୁଙ୍କୁ ଗିରଫ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭୁଟାନ ପ୍ରଧାନମନ୍ତ୍ରୀ ଥିମ୍ପୁଠାରେ ଏକ ହସ୍କିଟାଲକୁ ଉଦ୍ଘାଟନ କରିଛନ୍ତି। ଟିଏମ୍ସି ନେତା ମହୁଆ ମୈତ୍ରା ଅର୍ଥ ନେଇ ପ୍ରଶ୍ନ କରିବା ମାମଲାରେ ସିବିଆଇ କୋଲକାତା ସମେତ ବିଭିନ୍ନ ସ୍ଥାନରେ ଖାନତଲାସୀ କରିଛି। ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ମସ୍କୋ ସନ୍ତାସବାଦୀ ଆକ୍ରମଣର ଆନ୍ତର୍ଜାତିକ ସ୍ତରରେ ତୀବ୍ର ନିନ୍ଦା କରାଯାଇଛି ଏବଂ ଭାରତୀୟ ନୌଜାହାଜ କୋଲକାତା 35 ଜଣ ସୋମାଲିଆ ଜଳଦସ୍ୟୁଙ୍କ ସହ ଆଜି ଆସି ମୁମ୍ବାଇରେ ପହଞ୍ଚିଛି। ସମ୍ବାଦ ଶେଷ ହେଲା।